ओम नमो भगवते वासुदेवाय, ओम नमो भगवते वासुदेवाय। श्रीमद्भागवतम दशम स्कंद अंचाश अध्याय श्लोक 20। नेह चात्यंत संवासः, नेह चात्यंत संवासः, कस्यचित् केनचित् सह, कस्यचित् केनचित् सह, राजन् स्वेनापि देहेन, राजन् स्वेनापि देहेन, किमु जायात्मजादिभिः, किमु जायात्मजादिभिः। नेह चात्यंत संवास, कस्यचित् केनचित् सह, राजन् स्वेनापि देहेन, किमु जायात्मजादिभिः। नेह चात्यंत संवास, कस्यचित् केनचित् सह, राजन् स्वेनापि देहेन, किमु जायात्मजादिभिः। नेह चात्यंत संवास, कस्यचित् केनचित् सह, राजन् स्वेनापि देहेन, किमु जायात्मजादिभिः। नेह चात्यंत संवास, कस्यचित् केनचित् सह, राजन् स्वेनापि देहेन, किमु जायात्मजादिभिः। नेह चात्यंत संवास, कस्यचित् केनचित् सह, राजन् स्वेनापि देहेन, किमु जायात्मजादिभिः। हरे कृष्ण उपस्थ भक्त सजान बंद मातृबृंद, आपणमानंकु आमे ए भागवत कथा को स्वागत जनाउछु। जेणु आमर ए कथा चलिछन्ति हस्तिनापुरे, भगवान पठेछन्ति अर्जुनंकु ई जो धृतराष्ट्र निजर पुत्र एवं पांडवर पुत्र मानक सब जो भेद करछन्ति से संवाद पाई भगवान पठौछन्ति अक्रूरंकु, तांकु एभली भावर ज्ञान प्रदान करिवे, जेभली भावर से ठीक भावर व्यवहार करिवे, सम व्यवहार करिवे। तेणु यह सब कथा वर्तमान अक्रूर कहसंति धृतराष्ट्रंकु। तेणु ये श्लोक कहसंति नेह चात्यंत संभाष, यदि आ पूर्व श्लोक जो कह जाता अन्यथा चा अन्यथा तु आचरण लोके गहरितो जाससे तमा, यदि ठीक भाव तुम व्यवहार करना ताले समस्ते तुम निंदा करिवे एवं तुम नरक गमन कर, ठीक भाव व्यवहार कर, ठीक भाव समान भाव व्यवहार कर, ये सब कथा कही गत पूर्व श्लोक। तेणु ये श्लोक जो कहले अक्रूर कहीं कहले श्रीधर स्वामी कहते ननु आत्मज अनात्मजादिशु कथं समत्व सात। तेनाली प्रश्न कर आमर पुह अन्य पुह सहित केमी सामान बोली भाव व्यवहार करूँ, पसिबल हो निजर पुह को जो भाई भाव आम सब व्यवस्था करजे अन्य पे कौन सब व्यवस्था कर पारा ये प्रश्न उठ। तेणु ये श्लोक से कहते श्लोक कहते नेह चात्यंत संभाष, ये शरीर जो मानकर शरीर धारण अच्छा से भाव व्यवहार करेंगे, जो मैंने शरीर धारण ऊर्धव गले से ସମାନ ଭାବରେ ବ୍ୟବହାର କରିବେ। ଯେଉଁଭଳି ଭାବରେ ଭଗବାନ ସମସ୍ତଙ୍କ ପ୍ରତି ସମାନ, ସେହିଭଳି ଭାବରେ ଯେଉଁମାନେ ଏଇ ତ୍ରିଗୁଣର ଉର୍ଦ୍ଧ୍ୱକୁ ଗଲେଣି, ଶରୀର ଧାରଣର ଉର୍ଦ୍ଧ୍ୱକୁ ଗଲେଣି, ସେମାନେ ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବେ। ଭଗବାନ ଭଗବତ ଗୀତାରେ କହୁଛନ୍ତି, ସମହଂସର ଭୂତେଷୁ ନମେ ଦୋଷ ଅସ୍ତି ନ ପ୍ରିୟ ଯେ ଭଜନ୍ତି ତୁମାଂ ଭକ୍ତା ମୈତ୍ରୀତେଷୁ ଚାପ୍ୟହଂ। ଭଗବାନ ସମସ୍ତଙ୍କ ପ୍ରତି ଭଗବାନ ସମସ୍ତେ ଭଗବାନଙ୍କର ସନ୍ତାନ, ସମସ୍ତେ ଭଗବାନଙ୍କର ଅଂଶ, ତେଣୁ ଭଗବାନ ସମସ୍ତଙ୍କ ପ୍ରତି ସମାନ ସେ ରହିଛନ୍ତି। ତାଙ୍କର କିଏ ବିଦ୍ୱେଷୀ ନୁହନ୍ତି ବା କିଏ ମିତ୍ର ନୁହନ୍ତି, ସମସ୍ତେ ସମାନ ଭଗବାନଙ୍କର। କିନ୍ତୁ ଭଗବାନ ଯେଉଁମାନେ ଭଗବାନଙ୍କ ଶରଣରେ ଯିବେ, ଭଗବାନ ତାଙ୍କ ପାଇଁ ବିଶେଷ ତାଙ୍କ ପାଇଁ କ'ଣ କାର୍ଯ୍ୟ କରିବେ, ଯେ କ'ଣ ମୈତ୍ରେତେଷୁ ଚାପ୍ୟହଂ ସମହଂସର ଭୂତେଷୁ ନମେ ଦୁଃସ୍ତି ନ ପ୍ରିୟ ଯେ ଭଜନ୍ତି ତୁ ମାଂ ଭକ୍ତ୍ୟା। ଯେଉଁମାନେ ଭଗବାନ ଭଜନ କରିବେ, ଭଗବାନ ତାଙ୍କୁ ଅଲଗା ପ୍ରକାର ବ୍ୟବହାର କରିବେ। ଯେମିତି ଉଦାହରଣ ଦିଆଯାଏ, ଯେଉଁ ରହିଛନ୍ତି କଳ୍ପତରୁ, କଳ୍ପତରୁର କେହି ବିଷମ ନୁହନ୍ତି ବା କେହି ସମାନ ନୁହନ୍ତି, ସମସ୍ତେ କଳ୍ପତରୁ ପାଖକୁ ଯିଏ ଯିବ ତାର ଶତ୍ରୁ ଯିଏ ତାକୁ କାଟିବାକୁ ଯିବ ମଧ୍ୟ ସେ ତା ଯାହା ଚାହିଁବ ମନସ୍କାମନା ସେ ପୂର୍ଣ୍ଣ କରିବେ। ଏଇଭଳି ଭାବରେ କଥା, ସେହିଭଳି ଭାବରେ ଯେଉଁମାନେ ଏ ତ୍ରିଗୁଣର ଉର୍ଦ୍ଧ୍ୱକୁ ଯାଇଛନ୍ତି ଭଗବତ ଗୀତାରେ ଭଗବାନ କହୁଛନ୍ତି, ତାଙ୍କର ଲକ୍ଷଣ ହେଉଛି ଏଇଭଳି ଭାବରେ। ଯେଉଁମାନେ ଭଗବତ ଗୀତାରେ ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି, ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଯାଇଛନ୍ତି, ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ଶୌଚତି ନ କାଙ୍କ୍ଷତି ସମାଜ ସର୍ବେଷୁ ଭୂତେଷୁ ମଦଭକ୍ତି ଲଭତେ ପରାମ। ସେମାନେ ତ୍ରିଗୁଣରୁ ଉର୍ଦ୍ଧ୍ୱକୁ ଗଲେ ବ୍ରହ୍ମଭୂତ ତାଙ୍କୁ କୁହାଯାଏ, ଅନ୍ୟମାନେ ସମସ୍ତେ ଜୀବଭୂତ ଏଇ ତ୍ରିଗୁଣ ଭିତରେ ରହିଛନ୍ତି। ତେଣୁ ବ୍ରହ୍ମଭୂତ ସ୍ତରକୁ ଗଲେ ଜଣେ ପ୍ରସନ୍ନ ଆତ୍ମା ହୋଇଯିବ, ଜଣେ ଆନନ୍ଦିତ ପ୍ରାପ୍ତ ଆନନ୍ଦ ପ୍ରାପ୍ତ ହେବ, ପ୍ରସନ୍ନ ହୋଇଯିବ। ବ୍ରହ୍ମଭୂତ ପ୍ରସନ୍ନ ଆତ୍ମା ନ ଶୌଚତି ନ କାଙ୍କ୍ଷତି, ତାଙ୍କର କୌଣସି ସୂଚନା ନାହିଁ କି ଆକାଂକ୍ଷା ନାହିଁ। ଅନ୍ୟ ପକ୍ଷରେ ଆମେ ଦେଖିବା ଯେଉଁମାନେ ବ୍ରହ୍ମଭୂତ ସ୍ତରକୁ ଯାଇନାହାନ୍ତି ତାଙ୍କର ସୂଚନା ଆକାଂକ୍ଷା ରହିଛି, ସୂଚନା ଯେଉଁ ଜିନିଷଟା ଥିଲା ଚାଲିଗଲା ସେଥିପାଇଁ ସୂଚନା, ଆଉ ଯେଉଁ ଜିନିଷଟା ନାହିଁ ତା ପାଇଁ ଆକାଂକ୍ଷା, ଏଇଭଳି ଭାବରେ ସୂଚନା ଏବଂ ଆକାଂକ୍ଷା ରହିଛି। ଏବଂ ଆଉ ଗୋଟିଏ ଲକ୍ଷଣ ହେଉଛି ସମାଜ ସର୍ବେଷ ଭୂତେଷୁ, ସେମାନେ ସମସ୍ତ ଖାଲି ମନୁଷ୍ୟ ନୁହନ୍ତି, ସବୁ ଭୂତ ଯେତେ ପଶୁ ପକ୍ଷୀ କୀଟ ପତଙ୍ଗ ସମସ୍ତଙ୍କ ପ୍ରତି ସର୍ବଭୂତେଷୁ ସମାନ ବ୍ୟବହାର କରିବେ ସେମାନେ। ଏହି ସ୍ତରକୁ ଗଲେ ମଦ୍ ଭକ୍ତି ଲଭତେ ପରାମ, ସେ ଭଗବାନଙ୍କ ଭକ୍ତିକୁ ପ୍ରାପ୍ତ ହେବେ। ଦିସ୍ ଇଜ୍ ଦ ପ୍ଲାଟଫର୍ମ ଅଫ୍ ଭକ୍ତି, ପ୍ରଭୁପାଦ ମହାରାଜ କହିଛନ୍ତି, ଦିସ୍ ଇଜ୍ ଦ ପ୍ଲାଟଫର୍ମ ଅଫ୍ ଭକ୍ତି। ଭକ୍ତିଟା କେତେ ଉନ୍ନତ ସ୍ତରର, ସେହି ସ୍ତରକୁ ଗଲେ ଜଣେ ଭକ୍ତି ପ୍ରାପ୍ତ ହେବ। ତେଣୁ ଇଏ ଯେଉଁମାନେ ଉନ୍ନତ ସ୍ତରରେ ରହିଛନ୍ତି, ଆମେ ଗତକାଲି କହୁଥିଲେ ସେ ସମାନ ବିଷୟରେ, ଯେଉଁମାନେ ବହୁତ ଉନ୍ନତ ସ୍ତରକୁ ଗଲେଣି ସେମାନେ ସମସ୍ତ ପ୍ରତି ସମାନ ବ୍ୟବହାର କରିବେ। ଅର୍ଜୁନ ମଧ୍ୟ ବୁଝିପାରିଲେ ନାହିଁ, ଆଉ ଧୃତରାଷ୍ଟ୍ର କ'ଣ ବୁଝିବେ? ଅର୍ଜୁନ କହିଲେ, ଆମେ ଗତକାଲି ଆଲୋଚନା କରିଥିଲେ, ପ୍ରଭୁ ଆପଣ ଯେଉଁ କହୁଛନ୍ତି ସମାନ ବ୍ୟବହାର କରିବା ପାଇଁ, ଏଇଟା ତ ମୁଁ ଦେଖିପାରୁନାହିଁ। ଯୋଏମ୍ ଯୋଗ ତ୍ୱୟା ପ୍ରତ୍ୟ ସାମ୍ୟନ ମଧୁସୂଦନ ଏତେ ଶ୍ୟାମ ନ ପଶ୍ୟାମି ଚଞ୍ଚଳ ସ୍ଥିତି ସ୍ଥିରମ୍। ଭଗବାନ କହିଲେ, ଯେତେ ଯୋଗୀ ଅଛନ୍ତି, ଯେଉଁ ଯୋଗୀ ଆତ୍ମପମ୍ୟେନ ସର୍ବତ୍ର, ନିଜ ପାଇଁ ଯେଉଁଭଳି ଭାବରେ ଆମେ ଚିନ୍ତା କରୁଛେ, ସେ ଅନ୍ୟମାନଙ୍କ ପାଇଁ ମଧ୍ୟ ସେହିଭଳି ଭାବରେ ଯଦି ଚିନ୍ତା ଯେଉଁମାନେ କରିବେ, ଆତ୍ମପମ୍ୟେନ ସର୍ବତ୍ର ସମାନ ପଶ୍ୟତି ଯେଉଁ ଅର୍ଜୁନ, ଏଇଭଳି ଭାବରେ ସମାନ ଭାବରେ ଯେଉଁମାନେ ଦେଖନ୍ତି, ସୁଖଂ ବା ଯଦି ବା ଦୁଃଖଂ ସହଯୋଗୀ ପରମ ମତ, ସୁଖରେ ହେଉ ବା ଦୁଃଖରେ ହେଉ ସେ ଯୋଗୀ ହେଉଛନ୍ତି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ସହଯୋଗୀ ପରମ ମତ, ଶ୍ରେଷ୍ଠ ଯୋଗୀ ସିଏ। ତେଣୁ ଅର୍ଜୁନ କହିଲେ, ପ୍ରଭୁ ଏଇଟା ଯେଉଁ କହୁଛନ୍ତି ଏଇଟା ତ ମୁଁ ଦେଖିପାରୁନାହିଁ, ସମସ୍ତଙ୍କ ପ୍ରତି ସମାନ ବ୍ୟବହାର କରିବାଟା, ଜଣେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଭାଷାରେ କହୁଛନ୍ତି, ଦୁଇ ଦିନ କି ତିନି ଦିନ କି ଚାରି ଦିନ କରିବେ ସମାନ ବ୍ୟବହାର, କିନ୍ତୁ ସବୁଦିନ କରିପାରିବେନି ତ। ତେଣୁ ଭଗବାନ କହିଲେ, କାହିଁ କରିପାରିବେ ନାହିଁ, ଚଞ୍ଚଳ ହିଁ ମନ କୃଷ୍ଣ, ମନ ବହୁତ ଚଞ୍ଚଳ ରହିଛି, ପ୍ରମାଥି ବଳବ ଦୃଢ଼ ମନଟା ହେଉଛି ପ୍ରମାଥି, ମନ ହେଉଛି ବହୁତ ପାଗଳ, ବଳବତ୍ ବହୁତ ବଳବା ଏ ମୁଁ ଦୃଢ଼, ତେଣୁ ତସ୍ୟାହଂ ନିଗ୍ରହଂ ମାନେ ବାୟୁଗୁଡ଼ିକ ସୁଦୁଷ୍କରମ୍, ଯେମିତି ବାୟୁକୁ ନିୟନ୍ତ୍ରଣ କରିବା ବହୁତ କଷ୍ଟ, ସେହିଭଳି ଭାବରେ ମନକୁ ନିୟନ୍ତ୍ରଣ କରିବା କଷ୍ଟ, ତେଣୁ କେମିତି ସେ ସମାନ ଭାବରେ ବ୍ୟବହାର କରିପାରିବ, ମନ ତ ଅସମ ରହିଛି। ତେଣୁ ଭଗବାନ ସେ ପ୍ରଶ୍ନର ଉତ୍ତରରେ କହିଲେ, କରିହେବ କିନ୍ତୁ असंशयं महाबाहो मन दुर्निग्रह तरम अभ्यास नुकते वैराग्य ब्रूयते। जदिओ मन को नियंत्रण करिया बहुत कष्ट किंतु तथापि हो पार वैराग्य अभ्यास अभ्यास करिया पड़ो। तेणु मन हूँ मूल कारण सबकि मूल कारण हूँ मन आरोपर से आसो से पॉइंट आसव जजमेन टीकार कौन एकादश स्कंद तेईस अध्याय गोटे ब्राह्मण अवंतीर ब्राह्मण ये भाव में गान करते भिक्षु जड़े गान करते सबकि कारण हूँ मो मन मोर किए शत्रु नुहत किए मित्र नुहत मोर मन ही मोर सबकि मूल शत्रु सी मत मित्र हो पार मन को जब आम नियंत्रण करमर मित्र हो मन को जब नियंत्रण कर न पार सी आम शत्रु आम भाग आम ये मनटे जहाँ चाहिए से भाव कार्य करवा। तेणु ये कौश नेह चाहत संवास इोक आम बर्तमान ये जन्म आम केन्म बीती जाइए पुणी केन्म अच्छी कहीहब ना यदि भगवान का शरण में नजा ये भाव में फिर बुलूवा यही जन्मटा पाई बर्तमान न इह च अत्यंत संवास आम सहित निज जुग जो मैंने रही पाखे रही मोर स्त्री मोर स्वामी मोर पुत्र मोर पिता मोर माता ये सब भाव में आम जो चिंता संवास आम सहित बास कर रही इति आम मोहग्रस्त हो जाए ये हूँ आम हाँ नित्यंत आम निजर ये सब अन्न पर कहीं धारणाटा आसूची ना ये देह देह सम्बन्धी चिंतार देह सम्बन्ध शरीर को मुझे भावचे ये हूँ मोह अहम ममेति भागवत पंचम स्कंदरे ऋषभदेव कथा कौन जे पुंस स्त्रीय मिथुन भाव मिथम तयोर्मित हृदय गंति माऊ अत गृह क्षेत्र सुताप्त वित्ते जनस्य मोहयम अहम ममेति। अहम किए ना मो शरीर यही शरीर हूँ मुँह ममेति कहले मोर एम सब निजर शरीर सम्बन्धी मोर ये हूँ मोह ये केमी आसला पुंस स्त्रीय मिथुन भाव मेथम पुरुष स्त्रीर जो मिथुनी आकर्षण रही जौन आकर्षण रही तयोर्मित हृदय ग्रंथि माऊ यू आम हृदय ग्रंथि हृदय बंधन आसीगला हृदय ग्रंथि माऊ अत तेणु आप गोटे पर गोटे चलो गृह दरकार क्षेत्र दरकार आम सुत आप्त पुत्र परिवार बंधु इत्यादि यही भाव में आम सब चिंता करे सब आमर बोली कहीकि जनस्य मोहयम ये हूँ मनुष्य मान मोह अहम ममेति ये शरीर को भावुं से शरीर संबंध को मम इति ये हूँ मोह भगवद गीतार भगवान कहले अर्जुन तुम्हें मुझे जो सब कथा कहली ठीक भाव शुण तो यदि ठीक भाव शुण कचित जो मुझे कहली अर्जुन तुम्हें ठीक भाव एकाग्र भाव शुणिल कि कचित ये सूता पाठ तोया के ग्रण चेत सा एकाग्र भाव जब ठीक भाव श्रवण कर तेणु कौन हम तार फल कौन हम ना कचित एकाग्र चेत सा कचित अज्ञान समूह ये मोहटा हूँ अज्ञान रू आसटा आसूच अज्ञान रु तेणु कचित अज्ञान समूह प्रनष्ट धनंजय मोहटा दूर हो प्रकृष्ट रूप से नष्ट धनंजय तेणु अर्जुन कहले प्रभु मोर मोह दूर हो गला से कहले प्रभु नष्ट मोह स्मृति लब्धा त्वत्प्रसादात्मयाचितो स्थितोस्मि गत संदेह करिष्ये वचनं तव मोर मोह दूर हो गला प्रभु नष्ट मोह मोह दूर हो गले स्मृति आम फेरी पाइब भगवान सहित जो आम संबंध रही संबंध ज्ञान आम आसव नष्ट मोह स्मृति लब्धा तो प्रसादात्म आते भगवान कृपा ही हम ना मोह को कई दूर करें ना भगवान कहले ना सप्तम अध्याय भगवत गीता दैवी हेसा गुणमयी मम माया दुरतया मामे बजे प्रपद्यंते माया मेता करती ते ये जो माया रही भौतिक जगतर माया यहाँ हूँ भगवान दैवी माया तेणु जो मैंने भगवान शरण जीवे से मायर उद्धार पाइप ना उद्धार पाइपर ना ये सहज कथा नुह
ତେଣୁ ଭଗବାନ ଅର୍ଜୁନ ଚିନ୍ତା କରୁଛି, ପ୍ରଭୁ ଆପଣଙ୍କ ଶରଣରେ ଗଲେ ଜଣେ ମାୟାକୁ ପାର ହେଇଯାଇପାରିବ, ତାହେଲେ ଲୋକମାନେ କାହିଁକି ଯାଉନାହାନ୍ତି? ତାଙ୍କ ମନରେ ଧାରଣାଅଛି, ପ୍ରଶ୍ନ ପଚାରିନାହାନ୍ତି, କିନ୍ତୁ ମନରେ ଏହିଭଳି ଭାବରେ ଚିନ୍ତା ଆସୁଛି, କାହିଁକି ଯାଉନାହାନ୍ତି? ଜଣେ ଆପଣଙ୍କ ଶରଣ ଚାଲିଗଲେ, ଯଦି ଆମେ ଯଦି ଯିବା, ଆମେ ଜେଲ୍ ମୁକ୍ତି ବନ୍ଦୀ ହୋଇକି ରହିଛେ, ଯଦି ଆମକୁ କୁହାଯିବ ତୁମେ ଏଇଟା କଲେ ତ ମୁକ୍ତ ହୋଇଯିବ, ତାହେଲେ ସେମାନେ କରିବେ ନା ନାହିଁ? ସେମାନେ ସେଇ ବନ୍ଦୀ ହୋଇକି ରହିବେ? ସେମାନେ ବ୍ୟବସ୍ଥା କରିବେ କେମିତି ମୁକ୍ତି ହୋଇଯିବା ପାଇଁ? ତାହେଲେ ଅର୍ଜୁନ ମନରେ ଏଇ ଭାବନାଟା ଆସୁଛି, ଆଚାର୍ଯ୍ୟମାନେ ଟିକାରେ ଏଇଟା କହୁଛନ୍ତି। ତେଣୁ ଭଗବାନ ତାପରେ ଶ୍ଳୋକରେ କହିଲେ, କାହିଁକି ଯାଉନାହାନ୍ତି, କାହିଁକି ମୋର ଶରଣ ଯାଉନାହାନ୍ତି? ନ ମାଂ ଦୁଷ୍କୃତି ନୁ ମୂଢ଼ା ପ୍ରପଦନ୍ତି ନରାଧମ ମାୟା ପ୍ରହୃତ ଜ୍ଞାନ ଆଶ୍ରମ ଭାବିତା। ତେଣୁ ଯେଉଁମାନେ କାହିଁକି ଯାଉନାହାନ୍ତି, ସତଟା ଅନୁସୃତ ଭାବ ଲୋକ ଯାଉନାହାନ୍ତି, ଶ୍ରୀ ଶ୍ରୀ ସୀତାରାମ ଲୋକ ହନୁମାନଙ୍କ ଶରଣରେ କାହିଁକି ଯାଉନାହାନ୍ତି? ନା ଦୁଷ୍କୃତି ନୁହଁ, ତାଙ୍କର କୌଣସି ସ୍ୱୀକୃତି ନାହିଁ, ସବୁ ପାପ କାର୍ଯ୍ୟରେ ଲିପ୍ତ ରହିଛନ୍ତି, ଇନ୍ଦ୍ରିୟ ତୃପ୍ତି କରିବା ପାଇଁ କୌଣସି ପାପରୁ ନିବୃତ ହେଉନାହାନ୍ତି। ତେଣୁ ଏମାନେ ସବୁ ଦୁଷ୍କୃତି, ଚାରି ପ୍ରକାର ଦୁଷ୍କୃତି ଲୋକ ଅଛନ୍ତି ସବୁ। ନ ମାଙ୍ଗ ଦୁଷ୍କୃତି ନ ମୂଢ଼ା ପ୍ରପଦ୍ୟନ୍ତି ନରାଧମ, ଚାରି ଲକ୍ଷ ପ୍ରକାର ଯେଉଁ ମନୁଷ୍ୟ ଅଛନ୍ତି ତାଙ୍କ ଭିତରେ ଯେଉଁମାନେ ଅଧମ ଶ୍ରେଣୀ ନରାଧମ, ସେମାନେ ଅଧମ କେଉଁମାନେ ଭଗବାନ କଥାକୁ ମାନିବେ ନାହିଁ, ଅଧମ ସେମାନେ ନରାଧମ। ଏବଂ ମାୟା ନରାଧମ ନମାଂ ଦୁଷ୍କୃତି ନୁ ମୂଢ଼ା ପ୍ରପଦ୍ୟନ୍ତ ନରାଧମ ମାୟା ଅପୃତ ଜ୍ଞାନ, ମୂଢ଼ା ମୂଢ଼ା ଗୋଟେ ରହିଲା, ମୂଢ଼ା ମାନେ ମୂର୍ଖ। ଜଣେ ମୂର୍ଖ ଭଗବାନଙ୍କ ଶରଣରେ ଯାଉନାହାନ୍ତି, ଠିକ୍ ଅଛି, କାରଣ ସେ ମୂର୍ଖ ସେ ଜାଣିନାହିଁ, ତାର କେଉଁଥିରେ ମଙ୍ଗଳ ହେବ ସେ ଜାଣିନାହିଁ, ମୂର୍ଖ ସିଏ। ତେଣୁ ଅର୍ଜୁନ ଚିନ୍ତା କରୁଛି, କେଉଁ ବିଦ୍ୱାନ ବ୍ୟକ୍ତିମାନେ କାହିଁକି ଯାଉନାହାନ୍ତି? ତେଣୁ ଭଗବାନ କହିଲେ, ମାୟା ଅପୃତ ଜ୍ଞାନ, ତାଙ୍କର ଜ୍ଞାନ ଯଦି ବହୁତ ପଢ଼ୁଛନ୍ତି, PhD ଇଞ୍ଜିନିୟର ଇଞ୍ଜିନିୟର ସବୁ କେତେ କ'ଣ ହେଇଯାଇଛି, ସାଇଣ୍ଟିଷ୍ଟ ଫାଇଣ୍ଟିଷ୍ଟ ସବୁ କେତେ କ'ଣ ହେଇଯାଇଛନ୍ତି, ବହୁତ ଜ୍ଞାନ, କିନ୍ତୁ ମାୟା ଦ୍ୱାରା ଅପହରଣ ହେଇଯାଇଛନ୍ତି। ଏ ମାୟାର ଜ୍ଞାନ, ଏଇଟା ଭୌତିକ ଜ୍ଞାନରେ ସେମାନେ ବହୁତ ଗର୍ବିତ ହେଇକି ରହୁଛନ୍ତି, ଆ ଉପରେ କିଛି ନାହିଁ ବୋଲି ସେମାନେ ଭାବନ୍ତି, ଆଉ ଉର୍ଦ୍ଧୁକୁ ଆଉ କିଛି ନାହିଁ, ମୁଁ ସବୁ ତ ଜ୍ଞାନ ପାଇଗଲି, ଆଉ କ'ଣ ଅଛି, ମାୟା ଅପହୃତ ଜ୍ଞାନ। ଏବଂ ଆଉ ଗୋଟେ କ୍ୟାଟେଗୋରି ହେଉଛନ୍ତି ଆସୁରଙ୍କ ଭାବ ମାସୁଦା, ଯେଉଁମାନେ ଅସୁର ସ୍ୱଭାବ ସମ୍ପନ୍ନ ସେମାନେ ଭଗବାନଙ୍କ ଶରଣରେ ଯିବେ ନାହିଁ। ଅସୁର ସ୍ୱଭାବ ବିଷୟରେ ଷୋଡ଼ଶ ଅଧ୍ୟାୟରେ ଭଗବାନ କହିଲେ ବିସ୍ତାର ଭାବରେ। ତେଣୁ ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯିବେ। ଆଜି ଆମେ ସବୁ ଏଠି ଯେଉଁ ଆସିଛେ, ଆମେ ସବୁ ଏଇ କ୍ୟାଟେଗୋରିରେ ଅଛେ, ସବୁ ପୁଣ୍ୟ ଥିବାରୁ ଆଜି ଏଭଳି ଭାବରେ ଭଗବାନଙ୍କ ଶରଣରେ ଆସିଛେ, ଭଗବାନଙ୍କ ସେବା କରୁଛେ, ଭଗବାନଙ୍କର କଥା କହୁଛେ, ଭଗବାନ କଥା ଶୁଣୁଛେ, ଭଗବାନଙ୍କର ପ୍ରସାଦ ପାଉଛେ, ଏସବୁ ଭଗବତ ଧାମରେ ରହୁଛେ ବା ଭଗବାନଙ୍କ ସେବାରେ ନିଯୁକ୍ତ ଅଛନ୍ତି। ଏମାନେ ସବୁ ପୁଣ୍ୟବାନ ବ୍ୟକ୍ତି, ଚତୁର୍ବିଧା, ଏମାନେ ମଧ୍ୟ ଚାରି ପ୍ରକାର ଅଛନ୍ତି। ଚତୁର୍ବିଧା ଭଜନ୍ତି ମାଂ ଜନା ସୁକୃତି ନ ଅର୍ଜୁନ, ଯେଉଁମାନେ ପୁଣ୍ୟବାନ ବ୍ୟକ୍ତି ସେମାନେ ମୋର ଶରଣରେ ଯାଆନ୍ତି। ଚତୁର୍ବିଧା ଭଜନ୍ତି ମାଂ ଜନା ସୁକୃତି ନ ଅର୍ଜୁନ ଆର୍ଥ ଜିଜ୍ଞାସୁର ଅର୍ଥାର୍ଥୀ ଜ୍ଞାନୀ ଚ, ଏଇ ଚାରି ପ୍ରକାର ବ୍ୟକ୍ତି ସେମାନେ ଦୁଃଖରେ ପଡ଼ିଲା, ବିପଦରେ ପଡ଼ିଲେ, ବିପଦରେ ପଡ଼ିଲେ ଭଗବାନଙ୍କ ଶରଣରେ ଯାଆନ୍ତି, ସେମାନେ ହେଉଛନ୍ତି ସୁକୃତିବାନ ପୁରୁଷ। ବିପଦରେ ପଡ଼ିଲେ ମଧ୍ୟ ବହୁତ ଲୋକ ବିପଦରେ ପଡ଼ୁଛନ୍ତି, କିନ୍ତୁ ଭଗବାନଙ୍କୁ ସ୍ମରଣ କରୁନାହାନ୍ତି। ବର୍ତ୍ତମାନ ବହୁତ ବଡ଼ ବିପଦ ଆସିଛି, କରୁଣା ବହୁତ ବଡ଼ ବିପଦ, କିନ୍ତୁ କେତେଜଣ ଲୋକ ଭଗବାନଙ୍କୁ ସ୍ମରଣ କରୁଛନ୍ତି, ଏଇଥିରୁ ଜାଣିବା। ଯେଉଁମାନେ ସ୍ମରଣ କରୁନାହାନ୍ତି ସେମାନେ ହେଉଛନ୍ତି ସୁକୃତି ନା ନୁହନ୍ତି, ସୁକୃତି ନାହିଁ ତାଙ୍କର, ଯାହାର ସ୍ୱୀକୃତି ଅଛି ବିପଦରେ ପଡ଼ିଲେ ଭଗବାନ ସ୍ମରଣ କରିବେ। ଗଜ ରାଜ ଚିନ୍ତା କଲା ଖାଇ ଘୋର ଜଳେଣ ଚକ୍ର ପେଶି ନକ୍ର ନାସି ଉଧରିଲ ଆପଣ ଆହେ ନୀଳ ଶୈଳ। ଗଜରାଜର ଉଦାହରଣ ଦିଆଯାଏ, ବହୁତ ଏଇଭଳି ଭାବରେ ଅନେକ ଅଛନ୍ତି, କିନ୍ତୁ ଗଜରାଜର ଉଦାହରଣ ଦିଆଯାଏ ଅଷ୍ଟମ ସ୍କନ୍ଧ 5-12 ଏଇ 8 ଅଧ୍ୟାୟରେ, ଅଷ୍ଟମ ସ୍କନ୍ଧ 3 ଅଧ୍ୟାୟ 2-3-4 ଏଇ 3 ଅଧ୍ୟାୟରେ ଏଇ ଭଗବାନଙ୍କର ଏଇ ଲୀଳାଟି ହେଇଥିଲା। ହରି ଆସିଥିଲେ, ମନୁଙ୍କର ସମୟରେ ହରି ଆସିଥିଲେ, ଯେଉଁ ହରି ଏଇ ଗଜକୁ ଉଦ୍ଧାର କରିଥିଲେ, ଇଏ ହେଉଛି ଷଷ୍ଠ ମନୁ ଚାକ୍ଷୁଷ ମନୁଙ୍କ ସମୟରେ। ଏଇ ସମୟରେ ଇଏ ଯେଉଁ ଗଜରାଜ ଏଇଭଳି ଭାବେ କୁମ୍ଭୀର ଦ୍ୱାରା ଆକ୍ରାନ୍ତ ହୋଇକି ରହିଥିଲା, 1000 ବର୍ଷ ଧରି ଯୁଦ୍ଧ ଚାଲିଥିଲା କୁମ୍ଭୀର ସହିତ, ବହୁତ ଚେଷ୍ଟା କଲା, ତାଙ୍କର ଯେଉଁମାନେ ଅଛନ୍ତି ବନ୍ଧୁ ବାନ୍ଧବ ଜ୍ଞାତି କୁଟୁମ୍ବ ସବୁ ରହି ସମସ୍ତେ ଲାଗିଲେ, କେହି ଉଦ୍ଧାର କରିପାରିଲେ ନାହିଁ। ଏ ତ୍ରିକୁଟ ପର୍ବତରେ ଏଇ ଲୀଳାଟି ହେଇଥିଲା। ତିନୋଟି ପର୍ବତ ରହିଛି, ସୁନାର, ରୂପାର, ଲୁହାର, ତିନୋଟି ପର୍ବତ, ତ୍ରିକୁଟ ପର୍ବତ ତା ନାଁ ରହିଛି। କିନ୍ତୁ 1000 ବର୍ଷ ଧରି ଯେତେବେଳେ ଯୁଦ୍ଧ ହେଲା, ସେତେବେଳେ ସିଏ ଆଉ କୌଣସି ଉପାୟ ପାଇଲା ନାହିଁ। ପୂର୍ବ ଜନ୍ମରେ ସେ ଥିଲା ଜଣେ ଭଗବାନଙ୍କର ଭକ୍ତ ଥିଲା, ରାଜା ଥିଲେ, ଇନ୍ଦ୍ରଦୁମ୍ନ ରାଜା ଥିଲେ। ସିଏ ସବୁ ସଂସାର ତ୍ୟାଗ କରିକିରି ଆସିକିରି ମଳୟ ପର୍ବତ ଉପରେ ବସି ଭଗବାନଙ୍କର ଆରାଧନା କରୁଥିଲେ। କିନ୍ତୁ ତଥାପି ସେହି ସମୟରେ ଆସିଗଲା ଅସୁବିଧା। ଅଗସ୍ତ ଋଷି ଆସିଗଲେ ତାଙ୍କର ଶିଷ୍ୟମାନଙ୍କ ସହିତ, ଦେଖିଲେ ଇଏ କ'ଣ ଗଜଭଳି ବସିଛି, କିଛି ଆମକୁ କିଛି ସମ୍ମାନ କରୁନାହିଁ, କିଛି ରିସିଭ୍ କରୁନାହିଁ, କିଛି କରୁନାହିଁ, ତୁ ଗଜା ହେଇଯା, ଏଇଭଳି ଭାବରେ ଅଭିଶାପ ଦେଲେ। ମୁନି ଋଷିମାନଙ୍କର ଅଭିଶାପ ମଧ୍ୟ ସେଇଟା ଗୋଟେ ଆଶୀର୍ବାଦ। ଆଜି ସେ ଅଭିଶାପଗ୍ରସ୍ତ ହେଇକି ସେ ଗଜରାଜ ହେଇଥିଲା, ଆଜି ତାର ମନେ ପଡ଼ିଲା ପୂର୍ବ ଜନ୍ମରେ ଯେଉଁ ସ୍ତୁତି କରିଥିଲା ଭଗବାନଙ୍କର, ସେସବୁ ସ୍ତୁତିକୁ ପ୍ରାର୍ଥନା କଲା ଭଗବାନଙ୍କୁ। ଅନେକ ସ୍ତୁତି ରହିଛି, ସେଥିପାଇଁ ସେଇ ଶ୍ଳୋକ ସେଇ ପ୍ରସଙ୍ଗରେ ପ୍ରଭୁପାଦ ମହାରାଜ କହିଛନ୍ତି, ଆମେ ସବୁ କିଛି ସ୍ତୁତିକୁ ମନେ ରଖିବା। କେଉଁ ଜନ୍ମରେ କାମ ଦେବ, ସ୍ତୁତିକୁ ମନେ ରଖିବା, ପ୍ରଭୁପାଦ ମହାରାଜ କହିଛନ୍ତି କଥା। ସେ କହୁଛନ୍ତି ଅଷ୍ଟମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ବୋଧେ ଶ୍ଳୋକଟି ଅଛନ୍ତି, ସେ କହୁଛନ୍ତି କ'ଣ, ଭଗବାନ ସେ ଯେଉଁ ସ୍ତୁତି କରିଛନ୍ତି, ଭଗବାନଙ୍କ ନିର୍ବିଶେଷ ରୂପକୁ ନିର୍ବିଶେଷକୁ ସ୍ତୁତି କରିଛନ୍ତି, ଭଗବାନଙ୍କର ସବିଶେଷ ରୂପକୁ ଆରାଧନା କରିନାହାନ୍ତି। କାରଣ ସେଠି ସବୁ ଦେବତାମାନେ ରହିଛନ୍ତି, 1000 ବର୍ଷ ଧରି ଯୁଦ୍ଧ ଚାଲିଛି, ଦେବତାମାନେ ଆସି ଦେଖୁଛନ୍ତି ଫାଇଟିଂ କେମିତି ହେଉଛି। ସବୁ ଦେବତାମାନେ ଅଛନ୍ତି, କିନ୍ତୁ କେହି ତାଙ୍କୁ ସାହାଯ୍ୟ କରୁନାହାନ୍ତି, କାହିଁକିନା ସେ କାହାକୁ ଡାକୁନାହାନ୍ତି, ଦେବତାମାନଙ୍କୁ ଡାକୁନାହାନ୍ତି। ସେ ଏଭଳି ଡାକୁଛନ୍ତି, ମୁଁ ସେଇ ଭଗବାନଙ୍କ ଆରାଧନା କରୁଛି, ନମୋ ନମସ୍ତେ ଖିଳ କାରଣାୟ ନିଷ୍କାରଣାୟୁତ କାରଣାୟ ସର୍ବାଗମାନାୟ ମହାନବାୟ କ'ଣ ନମୋ ଅପବର୍ଗାୟ ପରାୟଣାୟ ନମୋ ନମସ୍ତେ ଖିଳ କାରଣାୟ। ସବୁ କାରଣର କାରଣ ହେଉଛନ୍ତି ସିଏ ପ୍ରଭୁ, ମୁଁ ସେଇ ପ୍ରଭୁଙ୍କୁ ଆରାଧନା କରୁଛି, ନମୋ ନମସ୍ତେ କ୍ଷୀଳ କାରଣାୟ ଅକ୍ଷୀଳ କାରଣ। ଏ ଭୌତିକ ଜଗତ ଆମେ ଦେଖିବା ସବୁ କାର୍ଯ୍ୟ କାରଣ, ଯାହା ସବୁ ଦେଖୁଛେ ଯେଉଁ ସବୁ କାର୍ଯ୍ୟ ହେଉଛି ତା'ର ଗୋଟେ କାରଣ ରହିଛି, କାର୍ଯ୍ୟ କାରଣ ସବୁଥିରେ ଗୋଟେ କାରଣ ରହିଛି, କିନ୍ତୁ ସିଏ ହେଉଛନ୍ତି ଅକ୍ଷୀଳ କାରଣ, ତାଙ୍କର ଆଉ କେହି କାରଣ ନାହାନ୍ତି, ସିଏ ହେଉଛନ୍ତି ଅକ୍ଷୀଳ କାରଣ। ନମୋ ନମସ୍ତେ କ୍ଷୀଳ କାରଣାୟ ଏବଂ କ'ଣ ନମୋ ନିଷ୍କାରଣାୟ, ଭଗବାନଙ୍କର ଆଉ କିଏ କାରଣ ଅଛନ୍ତି ନା, ଯାହାଙ୍କର କେହି କାରଣ ନାହାନ୍ତି ଏବଂ ସେ ସମସ୍ତଙ୍କ କାରଣ, ସେ ହେଉଛନ୍ତି ଭଗବାନ, ଏ ଭଗବାନଙ୍କ ସଂଜ୍ଞା। ନମୋ ନମସ୍ତେ ଖିଳ କାରଣାୟ ନିଷ୍କାରଣାୟ ଅଦ୍ଭୁତ କାରଣାୟ, ଏ ଭଗବାନ ହେଉଛନ୍ତି ଅଦ୍ଭୁତ କାରଣ। ଅଦ୍ଭୁତ କାରଣ କ'ଣ, ଯେମିତି ମନେକର ଦେଖିବା ଗୋଟେ ମଞ୍ଜି, ଆପଣ ତ ଆଗ୍ରିକଲଚର ଲୋକ, ମଞ୍ଜିଟାରେ ଯେତେବେଳେ ପକେଇବା ଗଛ ହେବ ଆଉ ମଞ୍ଜିଟି ରହିବ, ମଞ୍ଜିଟି ଚାଲିଯିବ, କିନ୍ତୁ ଭଗବାନ ଏଭଳି କାରଣ ଅଦ୍ଭୁତ କାରଣାୟ, ତାଙ୍କଠାରୁ ସବୁ ଆସିଲେ ମଧ୍ୟ ସିଏ ଆଜ୍ ଇଟ୍ ଇଜ୍ ରୁହନ୍ତି, ସିଏ ଅପରିବର୍ତ୍ତନୀୟ ରୁହନ୍ତି, ତାଙ୍କର କୌଣସି ପରିବର୍ତ୍ତନ ହୁଏ ନାହିଁ, ଇଏ ଅଦ୍ଭୁତ କାରଣ। ଏବଂ ସର୍ବାଗମାନ ନାୟ ମହାନ ବାୟ, ଯେତେ ଶାସ୍ତ୍ର ସବୁ ରହିଛନ୍ତି, ଇଏ ଗୋଟେ ଅରଣ୍ୟ ଗୋଟେ ସମୁଦ୍ର ଭଳି ମହାନ ବାୟ, ଏଇସବୁ ମାଧ୍ୟମରେ ଆମେ ସବୁ ଭଗବାନଙ୍କୁ ଜାଣିବା। ନମ ଅପବର୍ଗ ହେ ପରାୟଣ ଆୟ, ଏ ଶାସ୍ତ୍ରମାନଙ୍କୁ ସବୁ ବର୍ଣ୍ଣନା କରାଯାଏ ଅପବର୍ଗ ଉଦ୍ଧାର ପାଇବାର, ଆଉ ସେ ଚିନ୍ତା କରୁନାହାନ୍ତି କୁମ୍ଭୀରଠାରୁ ଉଦ୍ଧାର ପାଇବା ପାଇଁ, ଚାହୁଁଛନ୍ତି ଭୌତିକ ଜଗତରୁ ମୁକ୍ତ ହେବା ପାଇଁ ଚାହୁଁଛନ୍ତି। ଅପବର୍ଗ ଆୟ, ଅପବର୍ଗ ଏ ଭୌତିକ ଜଗତ ହେଉଛି ପବର୍ଗ, ସମସ୍ତେ ପରିଶ୍ରମ କରୁଛନ୍ତି, ଫଣ ପରିଶ୍ରମ କଲେ ଫେଣ ବାହାରୁଛି, ସବୁକିଛି ବ୍ୟର୍ଥ ହେଉଛି, ସବୁକିଛି ଭୟ ରହୁଛି, ଅନ୍ତିମ ହେଉଛି ମୃତ୍ୟୁ, ଇଏ ହେଉଛି ପବର୍ଗ, ପ ଫ ବ ଭ ମ। କିନ୍ତୁ ଆଉ ସେ ଚାହୁଁନାହାନ୍ତି ପ୍ରଭୁ ମୋତେ ଖାଲି କୁମ୍ଭୀର ପାଖରୁ ଉଦ୍ଧାର କରନ୍ତୁ, ମୁଁ ଏଇ ଭୌତିକ ଜଗତରେ ରହିବି ନା, ଅପବର୍ଗାୟ, ଆପଣ ହେଉଛନ୍ତି ଅପବର୍ଗ, ଅପବର୍ଗ ପ୍ରଦାନ କରିପାରିବେ। ଏଇ ଯେଉଁ ଆମେ କଥା କହୁଛେ ହେଉଛି ଅପବର୍ଗର ରାସ୍ତା, ତୃତୀୟ ସ୍କନ୍ଧ 25 ଅଧ୍ୟାୟରେ କପିଳଦେବ କଥା କହୁଛନ୍ତି, ସତାଂ ପ୍ରସଙ୍ଗାନ ମବୀର୍ଯ୍ୟ ସମ୍ବିଦୋ ଭବନ୍ତି ହୃତ୍କର୍ଣ୍ଣର ସାୟନା କଥା ତଜୋଷଣା ଦାସ ଅପବର୍ଗ ବର୍ତ୍ମନି ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି। ଆମେ ବର୍ତ୍ତମାନ ଅପବର୍ଗ ରାସ୍ତାରେ ଅଛେ, ଆମେ ପବର୍ଗ ରାସ୍ତାରେ ନାହିଁ, କାହିଁକି କପିଳଦେବ କହୁଛନ୍ତି ମହାଦେବ ଭୌତିକୁ ସତାଂ ପ୍ରସଙ୍ଗା ଭଗବାନଙ୍କର ମେଳରେ ମମ ବିଚିତ ଭଗବାନ କଥା ଯେତେବେଳେ ପରିବେଷଣ ହୁଏ ଏତେ ଶକ୍ତି ରହିଛି ଭଗବାନ କଥାରେ ଭଗବନ୍ତି ହୃତ୍କର୍ଣ୍ଣ ରସାୟନ କଥା ହୃଦୟକୁ ଏବଂ କର୍ଣ୍ଣକୁ ବହୁତ ରସାୟନ ବହୁତ ଆନନ୍ଦ ପ୍ରଦାନ କରେ ସମସ୍ତେ ଚାହୁଁଛନ୍ତି ରସ ଭୌତିକ ଜଗତ ରସ ପ୍ରାପ୍ତ ହେବା ପାଇଁ ଚାହୁଁଛନ୍ତି କିନ୍ତୁ ଜାଣନ୍ତି ନାହିଁ କେଉଁଟା ରସ ବିଷକୁ ରସ ବୋଲି ପାନ କରୁଛନ୍ତି ବିଷ ସତତ ଖାଇନୁ ଗୌର କୀର୍ତ୍ତନ ରସ ହେ ମଗନ ନା ହୋଇନୁ ଏ ପ୍ରକୃତ ରସକୁ ଜାଣିନାହାନ୍ତି ସେମାନେ ସନ୍ଧାନ ପାଇନାହାନ୍ତି ତେଣୁ ଇଏ ଯେଉଁ ଭଗବାନ କଥା ହେଉଛି ଭବନ୍ତି ହୃତ୍କର୍ଣ୍ଣ ରସାୟନ କଥା ହୃଦୟକୁ ଆନନ୍ଦ ପ୍ରଦାନ କରେ ଏବଂ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରେ ସଙ୍ଗୀତ ମାଧ୍ୟମରେ ବହୁତ ସୁନ୍ଦର ଭାବରେ ସଙ୍ଗୀତ ଯଦି ଗାନ କରାଯିବ ସମସ୍ତେ ଆକର୍ଷିତ ହୋଇଯିବେ ଆଉ ସଙ୍ଗୀତର ଅର୍ଥକୁ ଯଦି ଆମେ ବୁଝିବା ହୃଦୟକୁ ଆକର୍ଷଣ କରିବ ସେଇଟା ହୃତ୍କର୍ଣ୍ଣ ରସାୟନ କଥା ତଜ୍ଜୋଷଣା ଏବଂ କେବଳ ଖାଲି ହୃଦୟକୁ କର୍ଣ୍ଣକୁ ଆନନ୍ଦ ପ୍ରଦାନ କରେ ତା ନୁହଁ ଏ କଥା ଶୁଣିବା ମାତ୍ରେ କ'ଣ ହୁଏ ଆସୁ ତଜ୍ଜୋଷଣ ଆସୁ ଖୁବ୍ ଶୀଘ୍ର ଡେରି ହୁଏ ନାହିଁ ଆସୁ ଅପବର୍ଗ ବର୍ତ୍ତମାନି ଅପବର୍ଗ ରାସ୍ତାରେ ସେମାନେ ଚାଲିବେ ଅପବର୍ଗ ରାସ୍ତାରେ ଚାଲିବେ ବୋଲି କେମିତି ଜାଣିଲେ ପ୍ରମାଣ ନା ଶ୍ରଦ୍ଧା ଆସିବ ଭଗବାନ କଥାରେ ବିଶ୍ୱାସ ଆସିବ ଶ୍ରଦ୍ଧା ଜଣେ ସାଧୁସଙ୍ଗ ନ କଲେ ଭଗବାନ ଏଇ କଥା ବା ଶାସ୍ତ୍ରରେ ବିଶ୍ୱାସ ଆସିବ ନାହିଁ ଆମ ନିଜର ଅଭିଜ୍ଞତା ମଧ୍ୟ ରହିଛି ଆପଣମାନଙ୍କ ସବୁ ରହିଛି ନିଶ୍ଚିତ ଭାବରେ ମୁଁ ଯେତେବେଳେ ଯାଉଥିଲି ଇସ୍କନ୍ ଭୁବନେଶ୍ୱର ଶ୍ରୀମଦ ଗୌରବନ୍ଦ ସ୍ୱାମୀ ମହାରାଜ କଥା କହୁଥିଲେ ସେ ଯେତେବେଳେ କଥା କହନ୍ତି ଶାସ୍ତ୍ର ଉପରେ ଗୁରୁତ୍ୱ ପ୍ରଦାନ କରିନି ବୋଲି ଶାସ୍ତ୍ର ଉପରେ କାହିଁକି ଏତେ କହୁଛନ୍ତି ଆମେ ତ ବହୁତ ଶାସ୍ତ୍ର ବହୁତ କଥା ରହିଛି ବହୁତ ବହି ରହିଛି ଏ ଶାସ୍ତ୍ର ଯେ ଅଲଗା ସେତେ ମୋ ଧାରଣା ନଥିଲା ଏ ସାଧୁସଙ୍ଗ ନକଲେ ଏସବୁ ଆସିବ ନାହିଁ ବିଶ୍ୱାସ ଆସିବ ନାହିଁ ଶାସ୍ତ୍ରରେ ତେଣୁ ଏ ସାଧୁସଙ୍ଗରେ ଯେତେବେଳେ ଆମେ କଥା ଶୁଣିବା ସେଇ ଶାସ୍ତ୍ରରେ ବିଶ୍ୱାସ ଆସିବ ଏଇଟା ହେଉଛି କ'ଣ ଅଧ କ'ଣ ସେଇଟା କହିଲି ଶ୍ରଦ୍ଧା କରି ବିଶ୍ୱାସ ଯଦି ଭଗବାନ କଥା ଶୁଣୁଥିବେ ସାଧୁମାନଙ୍କ ମୁଖରୁ ଆମର ସେଥିରେ ଭଗବାନ କଥାରେ ବା ଶାସ୍ତ୍ରରେ ବିଶ୍ୱାସ ଆସିବ ନହେଲେ ଆମର ଶାସ୍ତ୍ରରେ ବିଶ୍ୱାସ ଆସିବ ନାହିଁ ଏଇଟା ହେଇପାରେ ନ ହେଇପାରେ ସାଧୁଙ୍କ ଠାରୁ କଥା ନ ଶୁଣିଲେ ନିଜେ ବହି ପଢ଼ିକିରି ଏଇଟା ଆସିପାରିବ ନାହିଁ ଏ ବିଶ୍ୱାସ ଆସିବ ନାହିଁ ଏ ବିଶ୍ୱାସ ଆସିବ ଯେତେବେଳେ ଶାସ୍ତ୍ରଙ୍କ ସାଧୁଙ୍କ ପାଖରୁ ଶୁଣିବା ସାଧୁ ପାଖରୁ ଶୁଣିବାର ତା'ର ଅଲଗା ରହିଛି ଖାଲି ଆମେ ବହି ପଢ଼ିଦେଲେ କଥାରେ ବିଶ୍ୱାସ ଆସିବ ନା ସାଧୁଙ୍କ ଠାରୁ ଯେତେବେଳେ କଥା ଶୁଣିବା ସେତେବେଳେ ଶ୍ରଦ୍ଧା କଲେ ବିଶ୍ୱାସ ଆସିବ ଭଗବାନ କଥାରେ ଯେତେବେଳେ ବିଶ୍ୱାସ ଆସିବ ତା'ର ରତି ଆସିବ ଭଗବାନ କଥାରେ ରତି ଆସିବ ବହୁତ ଆନନ୍ଦ ରତ ହୋଇଯିବା କଥାରେ ରତ ହୋଇଯିବା ଆଉ ଭୌତିକ ଜଗତରେ ଆମେ ରଥ ହେଇକି ରହିଛେ ବର୍ତ୍ତମାନ ଏଇଟା କରିବା ସେଇଟା କରିବା ଏଇ ରତି ରହିଛି ସେଠି କିନ୍ତୁ ଭଗବାନ କଥାରେ ରତି ଆସିଯିବ ଶ୍ରଦ୍ଧା ରତି ଏବଂ ଭକ୍ତି ଆସିବ ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି ଗୋଟିଏ ପରେ ଗୋଟିଏ ଆସିବ ଶ୍ରଦ୍ଧା ରତି ଭକ୍ତି ଅନୁକ୍ରମିଷ୍ୟତି ତେଣୁ ଏହିଭଳି ଭାବରେ ଯେଉଁ କହୁଛନ୍ତି ଗଜରାଜ ଆର୍ତ୍ତର ଉଦାହରଣ ଦିଆଯାଏ ଆର୍ତ୍ତ ତେଣୁ ଇଏ କହୁଛନ୍ତି ପ୍ରଭୁ ସର୍ବାଗମାନାୟ ମହାନ୍ନବାୟ ଏ ଶାସ୍ତ୍ର ଯେଉଁ ରହିଛି ଇଏ ମହାର୍ଣ୍ଣବ ଇଏ ଗୋଟେ ସମୁଦ୍ର ଭଳି ଆମେ କହିପାରିବାନି ଆମେ ପଢ଼ିଦେଇକି ଛାଡ଼ିଦେବା ପଢ଼ିଦେଇକି ଛାଡ଼ିଦେବା ଏତେ ଶାସ୍ତ୍ର ରହିଛନ୍ତି ଲକ୍ଷ ଲକ୍ଷ ଶ୍ଳୋକ ରହିଛନ୍ତି ମହାର୍ଣ୍ଣବ ନମ ଅପବର୍ଗାୟ ପରାୟଣ ଏଇ ଯେଉଁ ମହାର୍ଣ୍ଣବ ଏଇ ଶାସ୍ତ୍ରରେ ଯେଉଁ ଭିତରେ ପ୍ରବେଶ କରିବେ ପ୍ରଦାନ ପାଠ କରିବେ ବା ସାଧୁସଭା ମୁଖରୁ ଶୁଣିବେ ସେମାନେ ଜାଣିବେ ଭଗବାନ ହେଉଛନ୍ତି ଅପବର୍ଗ ପ୍ରଦାନ କରିବେ ପରାୟଣାୟ ଅପବର୍ଗ ସେ ପ୍ରଦାନ କରିବେ ଆଉ କେହି ରକ୍ଷା କରିପାରିବେ ନାହିଁ ଆମକୁ ତେଣୁ ଏହିଭଳି ଭାବରେ ଚାରିଜଣ ଅଛନ୍ତି ଚାରି ପ୍ରକାର ବ୍ୟକ୍ତି ହେଉଛି ଆର୍ତ୍ତ ସେହିଭଳି ଭାବରେ ଜିଜ୍ଞାସୁ ଅଛନ୍ତି ଯେଉଁମାନେ ଜିଜ୍ଞାସା କରୁଛନ୍ତି ଜିଜ୍ଞାସର ଉଦାହରଣ ଦିଆଯାଏ ଯେଉଁ ସ୍ୱର୍ଣ୍ଣକାଦି ଋଷିମାନେ 88,000 ଋଷି ଏମାନଙ୍କର ଉଦାହରଣ ଦିଆଯାଏ ଏହିଭଳି ଭାବରେ ଅନେକ ରହିଛନ୍ତି ଏଇ ଉଦାହରଣ ଦିଆଯାଏ 6 ପ୍ରଶ୍ନ ପଚାରିଲେ ସୁତ ଗୋସ୍ୱାମୀଙ୍କୁ ଏ ସୁତ ଗୋସ୍ୱାମୀ 6 ପ୍ରଶ୍ନ ପଚାରିଲେ ଏବଂ ସୁତ ଗୋସ୍ୱାମୀ ଭାଗବତ କହିଲେ ଭାଗବତ ଆରମ୍ଭ ହେଲା ଏ ଜିଜ୍ଞାସୁ ହେଇକିରି ଏ ଯେଉଁ ଜିଜ୍ଞାସ ଏଇ ଆମର ମନୁଷ୍ୟ ଜନ୍ମ ଷ୍ଟାର୍ଟ ହେଉଛି ସେଇଥିରୁ ଅଥାତ ବ୍ରହ୍ମ ଜିଜ୍ଞାସା ବ୍ରହ୍ମ ଜିଜ୍ଞାସା ହେଉନାହିଁ ମାନେ ପଶୁ ସ୍ତରରେ ଅଛନ୍ତି ମନୁଷ୍ୟ ଶରୀର ପାଇକିରି ମଧ୍ୟ ସେମାନେ ପଶୁ ମନୁଷ୍ୟ ଜୀବନ ଆରମ୍ଭ ହେଇନାହିଁ ପଶୁ ଭଳି ଜୀବନଯାପନ କରୁଛନ୍ତି ପୁଣି ପରଜନ୍ମ ପଶୁ ହେଇଯିବେ ପୁନର୍ମୂଷିକ ଭବ ପୁନର୍ମୂଷିକ ଭବ କଥାଟି ରହିଛି ମୂଷା ଯେତେବେଳେ ବିରାଡ଼ି ପାଖରେ ଭୟ କରିକିରି ଆସିକି ସାଧୁଙ୍କ ଶରଣ ଗଲା ପ୍ରଭୁ ମୋତେ ରକ୍ଷା କରନ୍ତୁ ନା କ'ଣ ଚାହୁଁଛୁ ନା ମୋତେ ବିରାଡ଼ି ଖାଇଦେବ ମୋତେ ବିରାଡ଼ିଟେ କରିଦିଅନ୍ତୁ ନା ଠିକ ଯଥା ଆସ୍ତି କାହିଁକି ସେ ବିରାଡ଼ି ହେଇଗଲା ଯାହା ବିରାଡ଼ି ଗଲା ବେଳକୁ ତାକୁ ପୁଣି ଭୁଆ ବୁଲେଇଲା ଆଉ ସବୁ କିଏ ସବୁ ରହିଛନ୍ତି ଭାଲୁ ଫାଲୁ ସବୁ କହିକିରି ଇଏ କଲେ ଭାଗ ଫାଗ କରିକିରି ହେଟା ସବୁ ରହିଛନ୍ତି ହଁ ଆସି ଛାଡ଼ ବସିଗଲା ଭୟ କରିକିରି ହଁ କ'ଣ ହେଲା ନା ମୋତେ ବଢ଼ୁଛି ଭାଗ ତାକୁ କ'ଣ ମୋତେ ଭାଗ କରିଦିଅନ୍ତୁ ତଥା ଆସ୍ତି ଏଇ ଭାଗ ହେଇଗଲା ବାଘ ଯେତେବେଳେ ହେଇଗଲା ସାଙ୍ଗେ ସାଙ୍ଗେ ଆଖି ଦେଖେଇଲା ଏ ସାଧୁଙ୍କୁ ଖାଇବା ପାଇଁ ଚାହିଁଲା ପୁନଃ ମୂଷିକ ଭାବ ଯେଉଁ ମୂଷିକ ତା ଥିଲୁ ସେଇ ମୂଷିକ ହେଇଯା ସେଇଭଳି ଭାବରେ ଆମକୁ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ କିଛି 80 ଲକ୍ଷ ଜନ୍ମ ପାର ହେଲା ପରେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଲେ କିନ୍ତୁ ସେଇ ପଶୁ ଭଳି ଆଚରଣ କଲେ ତେଣୁ ପୁଣି ସେଇ ତଳକୁ ଖସିଯିବା ଅଧ ଗଛନ୍ତି ତା ମଶା ପୁଣି ଯେଉଁ ପଶୁ ଥିଲେ ପଶୁ ହେଇଯିବା ପୁଣି ତେଣୁ ଏ ଜିଜ୍ଞାସା ଆତ୍ମଜିଜ୍ଞାସୁ ଜିଜ୍ଞାସା ଯେଉଁମାନଙ୍କ ଆରମ୍ଭ ହେଉଛି ସେମାନେ ଜାଣିବେ ପ୍ରକୃତରେ ଆମର ଯେମିତି ସନାତନ ଗୋସ୍ୱାମୀ ଜିଜ୍ଞାସା କଲେ କିଏ ଆମେ କେନେ ଆମା ଯାରେ ତପତ୍ରୟ ଏ ଜିଜ୍ଞାସା ହେଲା ସେ କ'ଣ ଜାଣିନାହାନ୍ତି ବହୁତ ବିଦ୍ୱାନ ପଣ୍ଡିତ ସେ କାହିଁକି ଏ ପ୍ରଶ୍ନ ପଚାରିଲେ ମହାପ୍ରଭୁଙ୍କୁ ଆମେ ବୋଧେ ବହୁତ ବିଦ୍ୱାନ ବ୍ୟକ୍ତି ଆମେ ବହୁତ କିଛି ଜାଣିଛୁ ଆମେ କ'ଣ ଆମେ ଜାଣିନୁ ଆମେ ନିଜ ବିଷୟରେ ଛୋଟ ପିଲା ଜାଣିନାହାନ୍ତି ସେ କିଏ ତା ପିତା କିଏ ସେ ଜାଣିନାହାନ୍ତି ସେ ଜାଣିପାରିବ ଆମେ ଏତେ ପାଠ ପଢ଼ିଲୁଣୁ ଆମେ ଜାଣିନୁ ସନାତନ ଗୋସ୍ୱାମୀ କହିଲେ ନା ଆମେ ଶରୀର ପରିଚୟ ଦେଉଛେ ନା ପ୍ରକୃତ ପରିଚୟ ଆମେ ଜାଣିଛେ କେତେ ଜଣ ଜାଣିଛନ୍ତି ଆମେ ଯଦି କହିଦେଉଛେ ଆମେ ହେଉଛେ ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ କିନ୍ତୁ କେତେ ଜଣ ସେଇଭଳି ଭାବରେ ସେଇ ସ୍ଥିତିରେ ଅଛନ୍ତି ତେଣୁ ଏ ସାଧୁସଙ୍ଗ ନକଲେ ଏସବୁ ଜିନିଷ ହେବ ନାହିଁ ଜୀବର ସ୍ୱରୂପ ହେ କୃଷ୍ଣ ନିତ୍ୟ ଦାସ ଏ ଜିଜ୍ଞାସା ଆର୍ଥ ଜିଜ୍ଞାସୁ ଅର୍ଥାର୍ଥୀ ଅର୍ଥ ଅର୍ଥ ପାଇଁ ଉଦାହରଣ ଦିଆଯାଏ ଧ୍ରୁବ ଏଇଭଳି ଭାବରେ ଅନେକ ରହିଛନ୍ତି ଧ୍ରୁବ ଧ୍ରୁବ ମହାରାଜ 5 ବର୍ଷର ବାଳକ ମା' କହିଲେ ବିଷ କ'ଣ ବିମାତା କହିଦେଲେ ଯାହା ତୁ ଯଦି ଚାହୁଁଛୁ ପିତାଙ୍କ କୋଳରେ ବସିବା ପାଇଁ ତାହେଲେ ଭଗବାନଙ୍କ ଆରାଧନା କର ଅବଶ୍ୟ ଆରାଧ୍ୟ ପୁରୁଷଙ୍କ ତଶିବାନ ଗ୍ରହଣ ମେ ଗର୍ଭିତ୍ୱଙ୍କ ସାଧୟତ୍ମାନ ଯଦିଚ୍ଛସେ ଉପାସନମ୍ ଯଦି ଚାହୁଁଛୁ ପିତାଙ୍କ ଆସନରେ ବସିବା ପାଇଁ ତାହେଲେ ଭଗବାନଙ୍କ ଆରାଧନା କର ତପସ୍ୟା ଆରାଧ୍ୟ ପୁରୁଷ ପୁରୁଷ ଆରାଧନା କଲେ ଭଗବାନ ଯଦି ଦେଖା ହେବେ ତାଙ୍କୁ କହିବ ମୁଁ ଆଙ୍କ ଗର୍ଭରେ ଆସିବି ସୁନୀତିଙ୍କ ଗର୍ଭରେ ମୋତେ ଦିଅନ୍ତୁ ଜନ୍ମ ଯଦି ଭଗବାନଙ୍କୁ ଯଦି ପାଇଯିବ ସେ ସୁନୀତି ଗର୍ଭରେ କାହିଁକି ଆସିବ ସେ କାହିଁକି ଡାଇରେକ୍ଟ ମାଗିବନି ମୋତେ ଗୋଟେ ବିରାଟ ରାଜ୍ୟ ଦିଅନ୍ତୁ ସେ କାହିଁକି ସୁନୀତି ଗର୍ଭରେ ଆସିବା ପାଇଁ ଚାହିଁବ ଏ ସୁନୀତିର ଏଇଭଳି ଭାବେ ଧାରଣା କିନ୍ତୁ ଯାହା ହଉ ଏ ଭଗବାନ ସବୁକିଛି ପ୍ରଦାନ କରିବେ ଏତିକି ତ ରହିଛି ଏଇଟା ବଡ଼ କଥା ସବୁକିଛିର କାରଣ ସବୁକିଛି ଆମେ ପୂରଣ ହେଇପାରିବ କାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେଣ ଯଜେତ ପୁରୁଷଙ୍କ ପରମ ଭାଗବତଙ୍କ ତୃତୀୟ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ ଏକଥା କହୁଛନ୍ତି ପରୀକ୍ଷିତ ମହାରାଜକୁ ଯାହାର ଯାହା ଦରକାର ସେ ବିଭିନ୍ନ ଦେବାଦେବୀମାନେ ସେଇଥିପାଇଁ ରହିଛନ୍ତି କାମେ ସ୍ତ୍ରୀ ଋତ ଜ୍ଞାନ ପ୍ରପଦ୍ୟନ୍ତି ଅନ୍ୟ ଦେବତା ବିଭିନ୍ନ ପ୍ରକାର କାମନା ରହିଛି ବିଭିନ୍ନ ପ୍ରକାର ଦେବତା ରହିଛନ୍ତି ଯାହାର ଯେଉଁ କାମନା ଅଛି ସେ ସେଇ ଦେବତାମାନଙ୍କୁ ଯିବ ସେଇ ଡିପାର୍ଟମେଣ୍ଟକୁ ଯିବ ପ୍ରାର୍ଥନା କଲେ ସେଟା ପାଇବ କିନ୍ତୁ ଅନ୍ତିମରେ କହିଲେ ସୁଖଦେବ ଗୋସ୍ୱାମୀ ଅକାମ ସର୍ବକାମ ମୁଖ୍ୟ କାମ ଉଦାରଧି ତମର କୌଣସି କାମନା ନଥାଉ ସମସ୍ତ କାମନା ଥାଉ ଅକାମ ସର୍ବକାମ ମୁଖ୍ୟ କାମ ଉଦାରଧି
ପଳେଇବ ଆଚ୍ଛା ଯିବ ଯିବ ଆପଣ କରନ୍ତୁ।